ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଦେଶର ବିକାଶ ପାଇଁ ସୌର ଏବଂ ପବନ ଶକ୍ତିର ଆବଶ୍ୟକତା ରହିଛି କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ରେ ଭାରତର ସ୍ୱାଦ, ପରମ୍ପରା ଏବଂ ଗୁଣବତ୍ତାର କଲେ ପ୍ରଶଂସା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ରଥଖଳାରେ ଜାରି ରହିଛି ରଥ ନିର୍ମାଣ। ଗ୍ରୀଷ୍ମଲହରୀକୁ ଦୃଷ୍ଟିରେ ରଖି ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଝାରସୁଗୁଡ଼ା ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା 44.8°C ରେକର୍ଡ। ଭାରତର ବିକାଶ ପାଇଁ ସୌର ଏବଂ ପବନ ଶକ୍ତିର ଆବଶ୍ୟକତା ରହିଛି, ଯାହା ପରିବେଶ ସୁରକ୍ଷା ସହିତ ଭବିଷ୍ୟତରେ ସ୍ୱଚ୍ଛ ଶକ୍ତି ଆପଣାଇବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 133ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ମୋଦି କହିଛନ୍ତି, ଭାରତର ପବନ ଶକ୍ତି ଉତ୍ପାଦନ କ୍ଷମତା ବର୍ତ୍ତମାନ 56 GW ଅତିକ୍ରମ କରିଛି। ଭାରତ ଏ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରିବା ସହ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ଏଥିସହ ସେ ବିଦ୍ୟୁତ୍ ସଂରକ୍ଷଣ ଏବଂ ସ୍ୱଚ୍ଛ ଶକ୍ତି ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।
सौर और पवन ऊर्जा जरूरी है, ये सिर्फ पर्यावरण की बात नहीं है, ये हमारे भविष्य की सुरक्षा है। इसमें हम सब की भूमिका है, हमें बिजली बचानी है, हमें स्वच्छ ऊर्जा क्लीन एनर्जी अपनानी है। देश में हर स्तर पर ऐसे प्रयास जरूरी हैं, क्योंकि इन्हीं से बड़ा बदलाव आता है।
ଶ୍ରୀ ମୋଦି କହିଛନ୍ତି, କଳ୍ପକମ୍ରେ ପ୍ରଥମ ବ୍ରିଡର୍ ରିଆକ୍ଟର ଦେଶର ପ୍ରଥମ ଆତ୍ମନିର୍ଭରଶୀଳ ପରମାଣୁ ଶୃଙ୍ଖଳର ସଫଳତାକୁ ଦର୍ଶାଉଛି। ଏହା ଭାରତର ପରମାଣୁ ଶକ୍ତି ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ। ବାଉଁଶ କ୍ଷେତ୍ରରେ ଉତ୍ତର ପୂର୍ବର ସଫଳତାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବରୁ ବ୍ରିଟିଶ ଆଇନ ଅନୁଯାୟୀ ବାଉଁଶ ଏକ ଗଛ ଭାବେ ପରିଭାଷିତ ହେଉଥିଲା, ଫଳସ୍ୱରୂପ ଲୋକମାନେ ବାଉଁଶ ସହିତ ଜଡ଼ିତ ବ୍ୟବସାୟରୁ ଦୂରେଇ ଯିବା ଆରମ୍ଭ କରିଥିଲେ। ତାଙ୍କ ସରକାର 2017 ଆଇନ ପରିବର୍ତ୍ତନ କରି ବାଉଁଶକୁ ଗଛ ବର୍ଗରୁ ବାହାର କରିବା ପରେ ଏହି କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି ପରିଲକ୍ଷିତ ହୋଇଛି। ଶ୍ରୀ ମୋଦି ଲୋକମାନଙ୍କୁ ଉତ୍ତର ପୂର୍ବରୁ ଗୋଟିଏ ବାଉଁଶ ଉତ୍ପାଦ କିଣିବାକୁ ଅନୁରୋଧ କରିଛନ୍ତି।
साल 2017 में कानून में बदलाव करके हमने बैम्बू को पेड़ की कैटेगरी से बाहर किया, जिसके नतीजे सबके सामने हैं। आज पूरे नॉर्थ ईस्ट में बैम्बू सेक्टर फल फूल रहा है। त्रिपुरा के गोमती डिस्ट्रिक्ट के बिजोय सूत्रधार और साउथ त्रिपुरा के प्रदीप चक्रवर्ती, इन्होंने नए कानूनों को अपने लिए एक बड़े अवसर के रूप में देखा, फिर इन्होंने अपने काम को टेक्नोलॉजी से जोड़ा।
ଭାରତୀୟ ଜାତୀୟ ଅଭିଲେଖାଗାରରେ 20 କୋଟିରୁ ଉର୍ଦ୍ଧ୍ୱ ଅମୂଲ୍ୟ ଦସ୍ତାବିଜ୍କୁ ଡିଜିଟାଲାଇଜ୍ କରାଯାଇ ସାର୍ବଜନୀନ କରାଯାଇଛି। ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଭାରତର ଇତିହାସର ଏକ ସୁନ୍ଦର ଅଭିଜ୍ଞତା ପାଇଁ www.abhilekhaportal.in ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଫ୍ରାନ୍ସର ବୋର୍ଡେରେ ଅନୁଷ୍ଠିତ ୟୁରୋପୀୟ ବାଳିକା ଗଣିତ ଅଲମ୍ପିଆଡ୍ରେ ଅଂଶଗ୍ରହଣ କରି ଷଷ୍ଠ ସ୍ଥାନ ଅଧିକାର କରିଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ବ୍ରାଜିଲ୍ରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ପନିର ପ୍ରତିଯୋଗିତାରେ 2 ଭାରତୀୟ ପନିର ବ୍ରାଣ୍ଡ ପୁରସ୍କାର ପାଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଭାରତୀୟ ପନିର ବିଶ୍ୱସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଭାରତର ସ୍ୱାଦ, ପରମ୍ପରା ଏବଂ ଗୁଣବତ୍ତା ବିଶ୍ୱବ୍ୟାପୀ ଲୋକଙ୍କୁ ନୂତନ ଅଭିଜ୍ଞତା ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
आधुनिक तकनीक आ रही है, बेहतर पैकेजिंग हो रही है और हमारे उत्पाद वर्ल्ड स्टैंडर्ड के साथ आगे बढ़ रहे हैं। इसी का परिणाम है कि भारतीय चीज अब देश की सीमाओं से निकलकर दुनिया के बाजारों और रेस्तरां तक पहुंच रही है। आज हम लोकल से ग्लोबल की बात करते हैं, उसमें भारतीय चीज का उदाहरण हमें आगे की दिशा दिखाता है।
ଦେଶରେ ଚାଲିଥିବା ବିଶ୍ୱର ସର୍ବବୃହତ ଜନଗଣନା ଅଭିଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, 2027 ଜନଗଣନାକୁ ଡିଜିଟାଲ କରାଯାଇଛି ଏବଂ ସମସ୍ତ ସୂଚନା ଡିଜିଟାଲ ଭାବେ ରେକର୍ଡ କରାଯାଉଛି। ଏଥର ଜନଗଣନାକୁ ସହଜ କରାଯାଇଛି। ଗଣନାକାରୀମାନେ ଘରକୁ ଘର ବୁଲି ମୋବାଇଲ୍ ଆପ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରୁଛନ୍ତି। 2027 ଜନଗଣନା ଯୋଜନାକୁ ସଫଳ କରିବା ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ମଇ ମାସ ପହିଲାରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯିବ। ପ୍ରଧାନମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇ କହିଛନ୍ତି, ଭଗବାନ ବୁଦ୍ଧଙ୍କ ବାର୍ତ୍ତା ଆଜି ମଧ୍ୟ ପ୍ରାସଙ୍ଗିକ ହୋଇ ରହିଛି। ବୈଶ୍ୱିକ ଉତ୍ତେଜନା ପରିପ୍ରେକ୍ଷୀରେ ଭଗବାନ ବୁଦ୍ଧଙ୍କ ବାଣୀ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ପ୍ରକୃତି ସଂରକ୍ଷଣର ପ୍ରେରଣାଦାୟୀ କାହାଣୀକୁ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ର ଶ୍ରୋତାମାନଙ୍କ ସହିତ ବାଣ୍ଟିଛନ୍ତି। ମଇ ମାସ 9 ତାରିଖରେ 25 ବୈଶାଖ ଅବସରରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ପାଳନ କରାଯିବ। ଶ୍ରୀ ମୋଦି ଏହି ଅବସରରେ ଗୁରୁଦେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଗ୍ରୀଷ୍ମ ଅବକାଶର ପୂର୍ଣ୍ଣ ଆନନ୍ଦ ନେବା ସହ କିଛି ନୂଆ ଶିଖିବାକୁ ଅନୁରୋଧ କରିଛନ୍ତି। ଏଥିସହ ଗ୍ରୀଷ୍ମ ଋତୁରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ପୁରୀ ରଥଯାତ୍ରା ପାଇଁ ଶ୍ରୀନଗରସ୍ଥିତ ଅସ୍ଥାୟୀ ରଥକଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। 3 ରଥର ମୋଟ 42 ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହେବା ପରେ ତୁମ୍ବ ବିନ୍ଧ ପାଇଁ ସୂତାବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ଆଜି ତୁମ୍ବ ବିନ୍ଧ ଅନୁକୂଳ ପୂଜା ସହ ତୁମ୍ବଗୁଡ଼ିକର ବିନ୍ଧ କାର୍ଯ୍ୟ ହେଉଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗର ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିକୁ ଆସନ୍ତାକାଲି ପାଇଁ ସ୍ଥଗିତ ରଖାଯାଇଛି। ଓଡ଼ିଶାର ପ୍ରଥମ ମନ୍ତ୍ରିମଣ୍ଡଳର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ 135ତମ ଜୟନ୍ତୀ ଆଜି ରାଜ୍ୟବ୍ୟାପୀ ପାଳନ କରାଯାଇଛି। 1892 ଏପ୍ରିଲ 26 ତାରିଖରେ ପାରଳାଖେମୁଣ୍ଡି ରାଜନଗରରେ ଶ୍ରୀ ନାରାୟଣ ଦେବ ଜନ୍ମଗ୍ରହଣ କରିଥିଲେ। 1936 ଏପ୍ରିଲ 1ରେ ଗଠିତ ନୂତନ ଓଡ଼ିଶା ପ୍ରଦେଶର ପ୍ରଥମ ମନ୍ତ୍ରିମଣ୍ଡଳର ପ୍ରଧାନମନ୍ତ୍ରୀ ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ଜୟନ୍ତୀ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପାରଳାଖେମୁଣ୍ଡିଠାରେ ମହାରାଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସହରର ଗାନ୍ଧିଛକସ୍ଥିତ ମହାରାଜଙ୍କ ପ୍ରତିମୂର୍ତ୍ତି ଓ ସ୍କୃତିସୌଧଠାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ବୀରବାଦ୍ୟ ଓ ପାଇକ ଆଖଡ଼ା କଳା ପ୍ରଦର୍ଶନ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପାରଳାଖେମୁଣ୍ଡି ଗସ୍ତରେ ଯାଇ ପର୍ଯ୍ୟଟନ କ୍ଷେତ୍ର ବୃନ୍ଦାବନ ପ୍ୟାଲେସ୍ ପରିଦର୍ଶନ କରିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରରେ ବୃନ୍ଦାବନ ପ୍ୟାଲେସ୍ ଗଜପତି ଜିଲ୍ଲାର ଜୀବନରେଖା ପାଲଟିବ। ଏନେଇ ମାଡ୍ରାସ୍ ଆଇଆଇଟି ସହ ଆଲୋଚନା କରାଯାଉଛି। ଖୁବ୍ଶୀଘ୍ର ଏହାର ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀମତୀ ପରିଡ଼ା ସମୀକ୍ଷା କରିଛନ୍ତି। ଗଜପତି ଜିଲ୍ଲାରେ ଥିବା ଜଳପ୍ରପାତଗୁଡ଼ିକୁ ଏକ ମାଷ୍ଟର ପ୍ଲାନ୍ରେ ଆଣିବା ପାଇଁ ବ୍ୟବସ୍ଥା କରାଯିବା ସହ ମହେନ୍ଦ୍ରଗିରିକୁ ଏକ ୱେଲନେସ୍ ପର୍ଯ୍ୟଟନରେ ସଂଯୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଶ୍ରୀ ଶ୍ରୀ ମା ବ୍ୟାଘ୍ରଦେବୀଙ୍କର ଯାତ୍ରା ଆଜିଠାରୁ 9 ଦିନ ଧରି ଅନୁଷ୍ଠିତ ହେବ। ଆଜି ଦିଗବନ୍ଦନ ପରେ ମା ଅସ୍ଥାୟୀ ମଣ୍ଡପରେ ବିଜେ କରିବେ। ଆସନ୍ତାକାଲିଠାରୁ ନଗର ଭ୍ରମଣ ଅନୁଷ୍ଠିତ ହେବ। ଗୁରୁବାର ଦିନ ମା ବିଶ୍ରାମ ନେବା ସହ ଭକ୍ତଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନଠାରେ ରାଷ୍ଟ୍ରୀୟ ନାଟ ମେଳା ଅନୁଷ୍ଠିତ ହୋଇଯାଇଛି। ନାଟକ ସାହିତ୍ୟ ସମାଜ ସେବା ପାଇଁ ଉଦ୍ଦିଷ୍ଟ ଅନୁଷ୍ଠାନ ପକ୍ଷରୁ ଏହି ମେଳାର ଆୟୋଜନ କରାଯାଇଥିଲା। ନାଟକ ପରିବେଷଣରେ ମଞ୍ଚସଜା ଐତିହ୍ୟ ସମୃଦ୍ଧି ସମ୍ପର୍କରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ପ୍ରବୋଧ ରଥ ଆଲୋଚନା କରିଥିଲେ। ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଶିଶୁମାନଙ୍କ ଜନ୍ମଜାତ ହୃଦ୍ରୋଗ ଚିହ୍ନଟ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସରକାରଙ୍କ ଦ୍ୱାରା ଅନୁବନ୍ଧିତ ସଂସ୍ଥା ସହଯୋଗରେ ଆୟୋଜିତ ଶିବିରରେ ଜନ୍ମରୁ 18 ବର୍ଷ ବୟସ୍କ 63 ଜଣ ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗ୍ରୀଷ୍ମ ଲହରୀ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା 44.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଦେଶର ବିକାଶ ପାଇଁ ସୌର ଏବଂ ପବନ ଶକ୍ତିର ଆବଶ୍ୟକତା ରହିଛି କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ରେ ଭାରତର ସ୍ୱାଦ ପରମ୍ପରା ଏବଂ ଗୁଣବତ୍ତାର କଲେ ପ୍ରଶଂସା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ରଥକଳାରେ ଜାରି ରହିଛି ରଥ ନିର୍ମାଣ। ଗ୍ରୀଷ୍ମଲହରୀକୁ ଦୃଷ୍ଟିରେ ରଖି ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଝାରସୁଗୁଡ଼ା ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା 44.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।